ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ନୂଆ ସରକାର ଆସିଲା ଦିନୁ ମହିଳା ବିରୋଧୀ ହିଂସା ମାମଲା ବହୁଟେ କମିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଗଲାକାଲି ଗୃହ ଆଉ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚା ଦାବି ଆଲୋଚନାଥି ଉତ୍ତର ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, ନୂଆ ସରକାର ଆସବାର ଦିନୁ ରାଜ୍ୟ ବଳାତ୍କାର ମାମଲା 3.5% କମିଥିବାର ବେଳେ ହତ୍ୟା ମାମଲା 7.4%, ଡକାୟତି ମାମଲା 12.8% କମିଛି। ଇ ସମିତି 27 ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ବେଳେ 77 ଜଣ ଆତ୍ମସମର୍ପଣ କରିଛନ୍। ରାଜ୍ୟ ନକ୍ସଲଙ୍କ ସଂଖ୍ୟା ମାତ୍ର 9 ରହିଛି। ଇ ମାସର ଶେଷ ବେଲ ତକ ରାଜ୍ୟ ନକ୍ସଲମୁକ୍ତ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍, ଇ ସମୟ ଭିତରେ ସରକାର 26 ବିଭାଗର 39,505 ଜଣଙ୍କୁ ନିଯୁକ୍ତି ଦେଇଛନ୍। 37,641 ପଦବୀଥି ନିଯୁକ୍ତି ଦେବାରକେ ନିର୍ଦ୍ଦେଶ ଦେଇଛନ୍। ଦୁର୍ନୀତି ବିରୋଧୀ ବିଲ୍ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସାରା ଦେଶରେ ଉତ୍ପାଦିତ ହେଉଥିବା 11% ଖାଲି ଓଡ଼ିଶାର ଉତ୍ପାଦିତ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରର ଗଲାକାଲ ଛତୁ କନକ୍ଲେଭ 2026 ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ଇ ବଛର ଓଡ଼ିଶାର 63,000 ମେଟ୍ରିକ୍ ଟନ୍ ଛତି ଉତ୍ପାଦନ କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରୋହାହନ ବୋଲେ ଛତି ଚାଷୀ ଆଜି ଏତେ ସଫଳତା ମିଳିଛି ବୋଲି ଶ୍ରୀ ସିଂହଦେଓ କହିଛନ୍। ମଧ୍ୟପ୍ରାଚ୍ୟନ ଲାଗି ରହିଥିବା ସ୍ଥିତି ଆଉ ବିଶ୍ୱସ୍ତରର ଭୂ ରାଜନୈତିକ ଅସ୍ଥିରତା ଭିତରେ ଦେଶର ଶକ୍ତି ସୁରକ୍ଷାକେ ବରକସ କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର ଦେଇଛନ୍। ଆଗକେ ଦେଶର ଇନ୍ଧନ ଆବଶ୍ୟକତାକେ ସୁରକ୍ଷିତ ରଖବାର ସଙ୍ଗେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲନ ସ୍ଥାପନା ହେବାରକେ ଥିବା 4 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତାର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରକଳ୍ପ କାମ ଶେଷ କରବାର ଦିଗେ ପଦକ୍ଷେପ ନେବାରକେ ଶ୍ରୀ ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଜରିଏ ଅନୁରୋଧ କରିଛନ୍। ଦେଶେ ଭରପୁର ମାତ୍ରାଥି ରନ୍ଧା ଗ୍ୟାସ୍ ଆଉ ପେଟ୍ରୋଲିୟମ୍ ଦର ମହଜୁଦ ଅଛେ। ଗୁଜବ କି ଅପପ୍ରଚାର ଉପରେ ଲୋକେ ବିଶ୍ୱାସ ନାହିଁ କରବାରକେ ରାଜ୍ୟବାସୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପରାମର୍ଶ ଦେଇଛନ୍। ଦେଶେ ପେଟ୍ରୋଲିୟମ୍ ଆଉ ଗ୍ୟାସ୍ର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ଗଲାକାଲି ଆଭାସୀ ଜରି ହୋଇଥିବା ଗୋଟିଏ ବୈଠକଟି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଲୋଚନା କରବାର ଉତ୍ତରୁ କହିଛନ୍, ଏଚ୍ନିର ସ୍ଥିତିକେ ନଜରଥି ରଖିକରି ଦେଶେ ଇନ୍ଧନ ଯୋଗାଣ ଯେନ୍ତା ପ୍ରଭାବିତ ନାହିଁ ହେବା ସେ ଦିଗେ ଧ୍ୟାନ ଦିଆଯିବ। ଗ୍ୟାସ୍ ଆଉ ଇନ୍ଧନ ଯୋଗାଣ ଲାଗି ମନ୍ତ୍ରଣାଳୟର ନିୟମାବଳୀ ପାଳନ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବ। ଆଇବା ବଛର ହେବାରକେ ଥିବା ଜନଗଣନା ଲାଗି ସମ୍ବଲପୁରନ 3 ଖେପ୍ଥି ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କର ତାଲିମ କାର୍ଯ୍ୟକ୍ରମ ହେବା। ପହିଲା ଖେପ୍ ତାଲିମ କାର୍ଯ୍ୟକ୍ରମ ସଦର ତହସିଲ ପରିସରନ ମାର୍ଚ୍ଚ 24-26 ତାରିଖ ତକ ହେଉଥିବାର ବେଳେ ଶାସନ ପିଏମ୍ସି ଉଚ୍ଚ ବିଦ୍ୟାଳୟନ ମାର୍ଚ୍ଚ 30-ଏପ୍ରିଲ୍ 2 ତାରିଖ ତକ 2 ଖେପ୍ ଆଉ ଗୋଶାଲା ସରକାରୀ ଉଚ୍ଚ ବିଦ୍ୟାଳୟନ ଏପ୍ରିଲ୍ 4-7 ତାରିଖ ତକ 3 ଖେପ୍ ତାଲିମ କାର୍ଯ୍ୟକ୍ରମ ହେବା। ଇଥି ମୋଟ 137 ଜଣ ଜନଗଣନା ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କୁ ତାଲିମ ଦିଆଯିବ। କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଭବାନୀପାଟଣା ଟାଉନ୍ ହଲ୍ର ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଲିଙ୍ଗଭିତ୍ତିକ ହିଂସା, ମହିଳାମାନଙ୍କର ସୁରକ୍ଷା ଅଧିକାର, ଘରୋଇ ହିଂସା, ପୋକ୍ସୋ ଆଇନ, ପୋସ୍ ଅଧିନିୟମ ବାବଦେ ଅତିଥିମାନେ ବୁଝାଇଥିଲେ। ବୌଦ୍ଧ ମଡେଲ ଡିଗ୍ରୀ କଲେଜର ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଆତ୍ମହତ୍ୟା ପ୍ରତିରୋଧ ଶିବିର ହୋଇଯାଇଛି। କଲେଜ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁଙ୍କର ସଭାପତିତ୍ୱଟି ହୋଇଥିବା ଶିବିରଟି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଆଉ ବିଫଲତାନୁ ଶିକ୍ଷା ନେବାର ବାବଦେ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲାର ସାମଗ୍ରିକ ବିକାଶକେ ତୁର୍ତ୍ତି କରବାର ସହିତ ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖବାର ଲାଗି ଗଲାକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଉନ୍ନୟନ ସମିତିର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକରି ଜିଲ୍ଲାନ ଚାଲିଥିବା ଉନ୍ନୟନ ପ୍ରକଳ୍ପମାନଙ୍କ ନିର୍ମାଣ କାମ ତୁର୍ତ୍ତି ସାରବାର ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା ଦିବସ ପାଳନ ଲାଗି ବଲାଙ୍ଗୀର ଲୋକସମ୍ପର୍କ ବିଭାଗ ତରଫରୁ ଗଲାକାଲି ଛାତ୍ରଛାତ୍ରୀମାନଙ୍କୁ ନେଇକରି ଭିନ୍ ଭିନ୍ ପ୍ରତିଯୋଗିତା ହୋଇଯାଇଛି। ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଦିବସ ମୁଖ୍ୟ ସମାରୋହ ଅବସରରେ ସମ୍ବର୍ଦ୍ଧିତ କରାଯିବ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।